ॐ नमो भगवते वासुदेवाय। श्रीमद्भागवतम् दशम स्कन्ध सत्तावन अध्याय श्लोक नमस्तस्मै भगवते कृष्णायाद्भुतकर्मणे अनन्तायाद्भूताय कुटस्थायात्मने नमः। ଆମେ ଗତକାଲି ଶ୍ରବଣ କରିଥିଲେ ଯେ ଭଗବାନ କିଭଳି ଛପନ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, କେମିତି ସିଏ ସତ୍ୟ ଜାମ୍ବବତୀଙ୍କୁ ବିବାହ କଲେ ହେଲା, ଏବଂ ସତ୍ୟଭାମାକୁ ମଧ୍ୟ ବିବାହ କଲେ। ତେଣୁ ବର୍ତ୍ତମାନ ଭଗବାନ ଯେତେବେଳେ ଜାଣିଲେ ଯେ ହସ୍ତିନାପୁରରେ ପାଣ୍ଡବମାନେ ଯାଇଥିଲେ ଜତୁଗୃହକୁ, ଜତୁଗୃହରୁ ସେ ଦାହ ହୋଇଯାଇଛନ୍ତି, ମୃତ୍ୟୁବରଣ କରିଛନ୍ତି। ଯଦିଓ ଭଗବାନ ସବୁ ଜାଣନ୍ତି, କିନ୍ତୁ ଭଗବାନ ମାନବୀୟ ଲୀଳା ପ୍ରଦର୍ଶନ କରି ଯେମିତି କିଛି ନ ଜାଣିଲା ଭଳି ଯାଇ ପହଞ୍ଚନ୍ତି ବଳରାମଙ୍କ ସହିତ, ଏବଂ ସେଠି ସେ କ୍ରନ୍ଦନ କରୁଛନ୍ତି। ଭୀଷ୍ମଦେବ ଏବଂ ଅନ୍ୟମାନଙ୍କ ସହିତ ସେ କ୍ରନ୍ଦନ କରୁଛନ୍ତି ଯେ ପାଣ୍ଡବମାନେ ଚାଲିଗଲେ। ତେଣୁ ଏହି ସୁଯୋଗରେ ଦ୍ୱାରକାରେ ଯେଉଁ ଅକ୍ରୁର ଏବଂ କୃତବର୍ମା ଯାହାଙ୍କର ପୁଅ ବିବାହ କରିଥିଲେ ରୁକ୍ମିଣୀଙ୍କର କନ୍ୟାଙ୍କୁ, ସେ କୃତବର୍ମା ଦୁଇ ଜଣ ସତ୍ୟଜନଙ୍କୁ କହିଲେ ଯେ ପ୍ରବର୍ତ୍ତେଇଲେ ତାଙ୍କୁ ଯେ ତମେ ଏ ସତ୍ୟଭାମା କହିଲେ ଅକ୍ରୁର ଏବଂ କିଏ କୃତବର୍ମା କହିଲେ ଯେ ସତ୍ୟଜିତ ତାଙ୍କର କନ୍ୟାଙ୍କୁ ଆମକୁ ବିବାହ ଦେବା ପାଇଁ ଚାହିଁଥିଲେ, କହିଥିଲେ, ପ୍ରତିଜ୍ଞା କରିଥିଲେ, କିନ୍ତୁ କୃଷ୍ଣଙ୍କୁ ସେ ବିବାହ ଦେଇଦେଲେ, ତେଣୁ ସେ କାହିଁକି ବଞ୍ଚିକି ରହିବେ। ତେଣୁ ତାଙ୍କ ଭାଇ ଯେମିତି ପ୍ରସନ୍ନ ଯେଉଁଭଳି ଯେଉଁ ପଥ ଅନୁସରଣ କଲେ, ଯେଉଁ ପଥରେ ଅନୁଗାମୀ ଯେଉଁ ପଥ ଗମନ କଲେ, ଇଏ ମଧ୍ୟ ସେହି ପଥ ଅନୁସରଣ କରିବା କଥା, ଅର୍ଥାତ୍ ସେ ମଧ୍ୟ ମୃତ୍ୟୁବରଣ କରିବା କଥା। ତେଣୁ ତାଙ୍କଠାରୁ ତୁମେ ନେଇଯାଇ ସନାତନ ମଣି ତାଙ୍କୁ କାହିଁକି ହତ୍ୟା କରୁନ। ତେଣୁ ତାଙ୍କ କଥାରେ ସେ ତାଙ୍କର ଚିନ୍ତା କଲେ, ଠିକ୍ ଅଛି ସେଇଟା କରିବା କହି ଯାଇକିରି ଛତ୍ରାଜୀଙ୍କୁ ଶୟନ ସମୟରେ ତାଙ୍କୁ ହତ୍ୟା କରିଦେଲେ ଏବଂ ମଣି ନେଇ ପଡ଼ିଗଲେ। ତେଣୁ ସେ ସମୟରେ ସତ୍ୟଭାମା ସେ ଗୃହରେ ତାଙ୍କର ପିତାଙ୍କ ଗୃହରେ ଥିଲେ, ଏବଂ ସବୁ କ୍ରନ୍ଦନ କଲେ, ବହୁତ କ୍ରନ୍ଦନ କରି ଯାଇ ପହଞ୍ଚିଲେ, ହସ୍ତିନାପୁରରେ ଯାଇ ପହଞ୍ଚିଲେ, ଭଗବାନ କୃଷ୍ଣଙ୍କୁ କହିଲେ, ଖବର ଦେଲେ ଯେ ଏଇଭଳି ଭାବରେ ମୋର ପିତାଙ୍କୁ ହତ୍ୟା କରିଛି କିଏ ସତ୍ୟଭାମା। ତେଣୁ ଭଗବାନ ମଧ୍ୟ ନରଲୀଳା ଅନୁକରଣ କରି ସେ ମଧ୍ୟ କ୍ରନ୍ଦନ କରିବାକୁ ଲାଗିଲେ। ତେଣୁ ସମସ୍ତେ ବଳରାମଙ୍କ ସହିତ କୃଷ୍ଣ ଏବଂ ସତ୍ୟଭାମା ଫେରିଲେ, ଆସି ଯେତେବେଳେ ପହଞ୍ଚନ୍ତି ଦ୍ୱାରକାରେ ଏ ଖବର ପାଇଗଲେ କିଏ ସତ୍ୟଭାମା। ତେଣୁ ସେ କହିଲେ ମୋର ମୃତ୍ୟୁ ନିଶ୍ଚିନ୍ତ। ତେଣୁ ସେ ଯାଇ ପ୍ରାର୍ଥନା କଲେ କୃତବର୍ମାଙ୍କୁ ଯେ ମୋତେ ପ୍ରଥମେ କୃତବର୍ମାଙ୍କୁ ପ୍ରାର୍ଥନା କଲେ ମୋତେ ରକ୍ଷା କରନ୍ତୁ, କୃଷ୍ଣଙ୍କୁ ମୋତେ ରକ୍ଷା କରନ୍ତୁ। ତେଣୁ ସେ ପ୍ରତ୍ୟାଖ୍ୟାନ କରିଦେଲେ ଏବଂ ଅକ୍ରୁରଙ୍କୁ ଯେତେବେଳେ ଯାଇ କହିଲେ, ଅକ୍ରୁର ଏ କଥା କହୁଛନ୍ତି, ନମସ୍ତସ୍ମୈ ଭଗବତୀ କୃଷ୍ଣାୟାଦ୍ଭୁତକର୍ମଣି ଅନନ୍ତାୟାଦ୍ଭୂତାୟ କୁଟସ୍ଥାୟ ଆତ୍ମନେ ନମଃ। ସେ ଭଗବାନ ଯେ ସାତ ବର୍ଷର ବୟସରେ ଏ ଯେଉଁ ରହିଛି ଗୋବର୍ଦ୍ଧନ ପର୍ବତକୁ ଧାରଣ କରିଥିଲେ, ଛୋଟ ପିଲା ଯେମିତି ଛତାକୁ ଧାରଣ କରେ ସେହିଭଳି, ତେଣୁ ସେ ଭଗବାନ ପାଖରେ ଆମେ ମୁଁ କେମିତି ତୁମକୁ ରକ୍ଷା କରିବି। ଏବଂ ବିଶେଷ ଭାବରେ ନମସ୍ତସ୍ମୈ ଭଗବତୀ ସେ ଭଗବାନଙ୍କୁ ନମସ୍କାର କରୁଛି ଯେ କୃଷ୍ଣାୟ ଅଦ୍ଭୁତ କର୍ମଣି, ସେ ଅଦ୍ଭୁତ ସବୁ କର୍ମ କରନ୍ତି, ଏବଂ ଅନନ୍ତାୟ ଆଦିଭୂତାୟ ସେ ଅନନ୍ତ, ତାଙ୍କର କୌଣସି ଅନ୍ତ ନାହିଁ, ଏବଂ ସେ ହେଉଛନ୍ତି ଆଦିଭୂତାୟ। ଆଦିଭୂତାୟ କହିଲେ ସେ ସମସ୍ତଙ୍କର ମୂଳ। ତେଣୁ ମୁଁ ତୁମକୁ ରକ୍ଷା କରିପାରିବି ନାହିଁ। ତେଣୁ କହିଲେ ସତଧନ୍ୱା ଗୋଟେ ଦ୍ରୁତଗାମୀ ଅଶ୍ୱ ଆରୋହଣ କରି ପଳାୟନ କଲେ। ତେଣୁ ଭଗବାନ କୃଷ୍ଣ ବଳରାମ ଏବଂ ସେମାନେ ମଧ୍ୟ ତା ପଛରେ ଧାବନ କଲେ ଅନୁଧାବନ କଲେ ଏବଂ କିଛି ବାଟ ଗଲା ପରେ ସେ ଘୋଡ଼ାଟି ଯେଉଁ ଘୋଡ଼ାରେ ଯାଉଥିଲେ ସେ ଘୋଡ଼ାଟି ଥକିଗଲା ଆଉ ସେ ଚାଲିପାରିଲେ ମୃତ୍ୟୁବରଣ କରିଗଲା। ତେଣୁ ସେ ଘୋଡ଼ାରୁ ଡେଇଁ ପଡ଼ି ସତଧନା ଧାଇଁ ଧାଇଁକିରି ଦୌଡ଼ିକିରି ଯିବା ପାଇଁ ଆରମ୍ଭ କରିଥିଲେ। କିନ୍ତୁ ଭଗବାନ ମଧ୍ୟ ତାଙ୍କ ରଥରୁ ଓହ୍ଲେଇ ତାଙ୍କ ପଛରେ ଧାଇଁଲେ, ପାଦରେ ଧାଇଁଲେ ତାଙ୍କ ପଛରେ ଏବଂ ତାକୁ ହତ୍ୟା କଲେ। ହତ୍ୟା କଲା ପରେ ଯେତେବେଳେ ଦେଖିଲେ ତାର ପାଖରେ କୌଣସି ମଣି ପ୍ରାପ୍ତ ହେଲେ ନାହିଁ, ସେତେବେଳେ ସେ ବଳରାମଙ୍କୁ କହିଲେ ଯେ ଏଇଭଳି ଭାବରେ ତାଙ୍କର କୌଣସି ମନ୍ତ୍ରୀକୁ ହତ୍ୟା କଲି, ବୃଥାରେ ତାଙ୍କ ପାଖରେ କୌଣସି ମଣି ନାହିଁ। ଭଗବାନ ବଳରାମ କହିଲେ ତମେ ଯାଇ ଦେଖ ସେ ଆଉ କେଉଁଠି ଦେଇଥିବେ ଦରକାର, ଏ ନିକଟରେ ମିଥିଳା ନଗର ଅଛି, ଏ ମିଥିଳା ନଗର ମିଥିଳା ନରେଶ ଯେ ମୋର ବହୁତ ପ୍ରିୟ, ମୁଁ ତାଙ୍କ ପାଖରେ ରହିବି, ମୁଁ ତାଙ୍କ ପାଖକୁ ଯାଉଛି କହି ସେ ଚାଲିଗଲେ। ତେଣୁ ଭଗବାନ ଆସି ଦ୍ୱାରକା ଫେରିଲେ। ତେଣୁ ଆ ଭିତରେ ଅକ୍ରୁଡ଼ ମଧ୍ୟ ଭୟ କରି ଚାଲିଗଲେ, ପଳାଇଗଲେ। ସେଇ ଯେଉଁ ସନ୍ତମଣି ସେ ଦେଇଥିଲେ ସତଧନ୍ୱା, ସେ ସନ୍ତମଣି ନେଇ ଚାଲିଗଲେ କାଶୀକୁ। ତେଣୁ କାଶୀରେ ଶୁଣାଗଲା ଯେ ସେ ବହୁତ ଦାନ ଧର୍ମ ଇତ୍ୟାଦି କରୁଛନ୍ତି ଏବଂ ଏଣେ ଦ୍ୱାରକାରେ ସେଇ ଅକ୍ରୁଡ଼ଙ୍କ ବିରହରେ ବିନା ଅକ୍ରୁଡ଼ ଅନୁପସ୍ଥିତିରେ ବିଭିନ୍ନ ପ୍ରକାର ଉପଦ୍ରବ ମରୁଡ଼ି ଇତ୍ୟାଦି ସବୁ ଦେଖାଦେଲା। ତେଣୁ ଲୋକମାନେ ଭାବିଲେ ଯେ ଯେହେତୁ ଅକ୍ରୁଡ଼ ଚାଲିଯାଇଛନ୍ତି, ଏଠି ନାହାନ୍ତି ଦ୍ୱାରକାରେ, ସେଥିପାଇଁ ବିଭିନ୍ନ ପ୍ରକାର ମରୁଡ଼ି ଇତ୍ୟାଦି ପଡ଼ୁଛି। କାରଣ ତାଙ୍କର ପିତା ଯିଏକି ସଫଳକ ମଧ୍ୟ କାଶୀରେ ଥରେ ସେଇଭଳି ଭାବରେ ମରୁଡ଼ି ପଡ଼ିଥିଲା ବେଳେ କାଶୀର ରାଜା ତାଙ୍କର କନ୍ୟା ଗାନ୍ଧିନୀଙ୍କୁ ସଫଳକୁ ବିବାହ ଦେଇଥିଲେ। ବିବାହ ଦେଲା ପରେ ସେଠାରେ ପ୍ରବଳ ବୃଷ୍ଟି ହୋଇଥିଲା। ତେଣୁ ଭଗବାନ ଅକ୍ରୁଡ଼ଙ୍କୁ ଫେରେଇକିରି ଆଣିଲେ, ଡକେଇ ପଠାଇଲେ କାଶୀରୁ। ସେ ଆସିଲେ ଏବଂ ତାଙ୍କୁ କହିଲେ ଯେ ମୁଁ ଜାଣିଛି ତୁମ ପାଖରେ ରହିଛି ମଣି ରହିଛି। କେଉଁ ମଣି? ସମତକ ମଣି। ତେଣୁ ଅକ୍ରୁଡ଼ ମାନିଗଲେ, ନିଜର ଭୁଲକୁ ସ୍ୱୀକାର କଲେ। ତେଣୁ ସେ ମଣିକୁ ଯେଉଁ ଲୁଚିକି ରଖିଥିଲେ ତାଙ୍କୁ ଦେଖେଇଲେ। ତେଣୁ ଭଗବାନ କହିଲେ ଠିକ୍ ଅଛି, ତୁମେ ମଣି ରଖ, କାରଣ ଲୋକମାନେ ମୋତେ ଅପବାଦ କରୁଛନ୍ତି ଯେ ମୁଁ ଜାଣିଶୁଣି କେଉଁଠି ମଣିକୁ ଛୁପେଇ ଦେଇଛି। ତେଣୁ ଏ ମଣିର ଯେଉଁ ଫଳ ହେବ, ଯେଉଁ 800 ସୁନା ଆସୁଛି, ସେଟାକୁ ଆମକୁ ପ୍ରଦାନ କରିବ। କାରଣ ସତ୍ୟରାଜଙ୍କର କୌଣସି ପୁତ୍ର ନାହାନ୍ତି, ତେଣୁ ଏ ଫଳର ଅଧିକାରୀ ତାଙ୍କର କନ୍ୟାଙ୍କର ପୁତ୍ର ସେଇଟା ପ୍ରାପ୍ତ ହେବେ। ତେଣୁ ଏ କଥା କହି ସେ ଅକ୍ରୁଡ଼ ବିଦା କଲେ। ତେଣୁ ଏଇଭଳି ଭାବରେ 10 ସ୍କନ୍ଧ 57 ଅଧ୍ୟାୟରେ ସେ ବିଷୟରେ ବର୍ଣ୍ଣନା କରାଗଲା। ତେଣୁ ଯେଉଁମାନେ ବିଶେଷ ଭାବରେ ଏଠାର ଏଇ ଯେଉଁ ଅଧ୍ୟାୟରେ ତାତ୍ପର୍ଯ୍ୟ ହେଉଛି ଯେ କାହିଁକି ଭଗବାନ ଯେଉଁଠି ଅଛନ୍ତି, ଯେଉଁଠି ମୁନିଋଷିମାନେ ଅଛନ୍ତି, ସେଠି ପୁଣି କେମିତି ମରୁଡ଼ି ପଡ଼ିବ, ସେଠି ପୁଣି କେମିତି ଅନାବୃଷ୍ଟି ଇତ୍ୟାଦି ବା ବିଭିନ୍ନ ପ୍ରକାର ଉତ୍ପାଦ କେମିତି ହେବ। ତେଣୁ ଭଗବାନ ଏଇଟା ଜାଣିଶୁଣିକିରି କରିଥିଲେ, ଭଗବାନ ଏଇଟା କରୁଥିଲେ। ସେଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଭାଷାରେ କହିଛନ୍ତି, ସେଇଟା କରିଥିଲେ ସେମାନେ ଜାଣିବେ ଯେ ଅକ୍ରୁଡ଼ଙ୍କୁ ଡକେଇଲେ ତାହେଲେ ଏଇଟା ହେବ, ଏଇ ସେଥିପାଇଁ ଭଗବାନଙ୍କ ଇଚ୍ଛାରେ ସେଇଟା ହେଇଥିଲା। ତେଣୁ ଧନର ଅଧିକାରୀ ବିଷୟରେ ଆମର କୁହାଯାଇଛି, କିଏ ଜଣେ ମୃତ ବ୍ୟକ୍ତିର ଧନରୁ କିଏ ପ୍ରାପ୍ତ ହେବେ ନା ପତ୍ନୀ ଦୁଇତର ସେଇବ ପିତୃ ଭ୍ରାତର ସ୍ତଥା ତତ୍ତଥା ତତ୍ସୁତା ଗୋତ୍ରଜା ବନ୍ଧୁ ଶିଷ୍ୟ ସ୍ୱବ୍ରହ୍ମଚାରିଣ। ତାଙ୍କର ପତ୍ନୀ ପାଇବେ ଧନର ଅଧିକାରୀ, ତାଙ୍କର କନ୍ୟା ପାଇବେ, ତାଙ୍କର ପିତା ମାତାମାନେ ପାଇବେ, ତାଙ୍କର ଭାଇମାନେ ପାଇବେ, ତାଙ୍କର ପୁତ୍ର ଇତ୍ୟାଦି ପାଇବେ ଏବଂ ତାଙ୍କର ଗୋତ୍ରଜରେ ଯେଉଁମାନେ ଆସୁଛନ୍ତି ବନ୍ଧୁବାନ୍ଧବ ଇତ୍ୟାଦି ସେମାନେ ମଧ୍ୟ ଅଧିକାରୀ, ଏବଂ ତାଙ୍କର ଶିଷ୍ୟ ଯଦି ଅଛନ୍ତି ସିଏ ବ୍ରହ୍ମଚାରୀ ଶିଷ୍ୟ ସେ ମଧ୍ୟ ପାଇବେ। ଏଭଳି ଭାବରେ ସ୍ମୃତି ଶାସ୍ତ୍ର ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଭଳି ଭାବରେ 10 ସ୍କନ୍ଧ 57 ଅଧ୍ୟାୟ ସମାପ୍ତ ହେଲା। ସରିବ ନା ଆଉ କହିବା? 58 ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ଯେ ଏଠି ତିନି ଜଣଙ୍କର ବିବାହ, ତିନି ଭଗବାନଙ୍କର ତିନୋଟି ପତ୍ନୀଙ୍କ ବିଷୟରେ ବର୍ଣ୍ଣନା କରାଗଲା। ପ୍ରଥମ ବିବାହ ହୋଇଛି ରୁକ୍ମିଣୀ ସାଙ୍ଗରେ, ଦ୍ୱିତୀୟ ବିବାହ ହେଲା ଜାମ୍ବବତୀ ଯେ ଜାମ୍ବଭାନଙ୍କର କନ୍ୟା, ଏବଂ ତୃତୀୟ ବିବାହ ହେଲା ସତ୍ୟଭାମାଙ୍କ ସହିତ ଯେ ସତ୍ୟରାଜତୀଙ୍କର କନ୍ୟା। ତେଣୁ 58 ଅଧ୍ୟାୟରେ ଭଗବାନଙ୍କର ଯେଉଁ 8 ମହିଷୀ ଅଛନ୍ତି ପାଟରାଣୀ 16108, ତା ଭିତରୁ ଯେଉଁ ଅନ୍ୟ 5 ରାଣୀଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, 5 ପତ୍ନୀଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। ଥରେ ଭଗବାନ ଯେତେବେଳେ ଯାଉଥିଲେ ହସ୍ତିନାପୁର, ସେ ସମୟରେ ହସ୍ତିନାପୁରରେ ସେ ସେତେବେଳେ ପାଣ୍ଡବମାନେ ଇନ୍ଦ୍ରପ୍ରସ୍ଥରେ ରହୁଥିଲେ, ବିବାହ କରିଥିଲେ, ଦ୍ରୌପଦୀଙ୍କୁ ବିବାହ କରିଥିଲେ। ତେଣୁ ଭଗବାନ ଯାଇ ପହଞ୍ଚିଲେ, ତେଣୁ ଭଗବାନ ଯୁଧିଷ୍ଠିର ମହାରାଜଙ୍କର ଅନୁରୋଧରେ ସେଇ ଇନ୍ଦ୍ରପ୍ରସ୍ଥ, ପ୍ରକୃତରେ ସେଇଟା ଖାଣ୍ଡବପ୍ରସ୍ଥ ଥିଲା, ମରୁଭୂମି ଭଳି ଥିଲା, କିନ୍ତୁ ଯେତେବେଳେ ଯୁଧିଷ୍ଠିର ମହାରାଜ ଭଗବାନ କୃଷ୍ଣଙ୍କୁ ଅନୁରୋଧ କଲେ, ଭଗବାନ କୃଷ୍ଣ କୁବେରଙ୍କୁ, କୁବେର ନୁହଁ ବିଶ୍ୱକର୍ମାଙ୍କୁ ନିର୍ଦ୍ଦେଶ ଦେଲେ ଗୋଟେ ନଗରୀ ନିର୍ମାଣ କରିବା ପାଇଁ। ତେଣୁ ବହୁତ ସୁନ୍ଦର ନଗରୀ ନିର୍ମାଣ ହୋଇଥିଲା, ଏବଂ ଭଗବାନ ଅର୍ଜୁନଙ୍କ ସହିତ ବିଭିନ୍ନ ଶିକାର କରୁଥିଲେ, ଏବଂ ଶିକାର କରି ଗୋଟେ ଥର ଅର୍ଜୁନ ବହୁତ ସବୁ ବନ୍ୟଜନ୍ତୁ ଶିକାର କରି ଯୁଧିଷ୍ଠିର ମହାରାଜ ବହୁତ ପ୍ରେରଣ କଲେ ଯଜ୍ଞ ଇତ୍ୟାଦି କରିବା ପାଇଁ। ତେଣୁ ସେହି ସମୟରେ ଫେରୁଥିଲା ବେଳେ ତାଙ୍କୁ ତୃଷା ହୋଇଛି, ଯମୁନା ନଦୀରେ ଜଳ ପାନ କରି ଦେଖିଲେ ଜଣେ ଅପୂର୍ବ ସୁନ୍ଦରୀ କନ୍ୟା ସେଠାରେ ବିଚରଣ କରୁଛନ୍ତି। ଭଗବାନ ସବୁ ଜାଣନ୍ତି, ଅର୍ଜୁନକୁ ପଠାଇଲେ, ଅର୍ଜୁନ ତୁମେ ଯାଇ ବୁଝ କ'ଣ ପାଇଁ ସେ କନ୍ୟା ଏଠାରେ ବିଚରଣ କରୁଛନ୍ତି। ତେଣୁ ଅର୍ଜୁନଙ୍କ ପ୍ରଶ୍ନର ଉତ୍ତରରେ ସେ କନ୍ୟା କହିଲେ, ମୁଁ ହେଉଛି କାଳିନ୍ଦୀ, ମୁଁ ହେଉଛି ମୋର ପିତା ହେଉଛନ୍ତି ସୂର୍ଯ୍ୟଦେବ, ତେଣୁ ସିଏ ମୋ ପାଇଁ ଏଠି ଗୋଟେ ଏଇ ଯମୁନା ନଦୀରେ ମୋର ଗୋଟେ ଗୃହ ନିର୍ମାଣ କରିଛନ୍ତି, ମୁଁ ସେଇଠି ରହିକରି ତପସ୍ୟା କରୁଛି, ମୁଁ ଭଗବାନ ବିଷ୍ଣୁଙ୍କ ବ୍ୟତୀତ ଆଉ କାହାକୁ ବିବାହ କରିବି ନାହିଁ। ତେଣୁ ଏ କଥା ଯେତେବେଳେ ଅର୍ଜୁନ ଆସି ଭଗବାନ କହିଲେ, ଭଗବାନ ଯାଇ ପରିଚୟ ଦେଲେ, ମୁଁ ହେଉଛି ସେ ବିଷ୍ଣୁ। ତେଣୁ କାଳିନ୍ଦୀକି ନେଇ ସେମାନେ ଫେରିଲେ ହସ୍ତିନାପୁରକୁ, ତାପରେ ସେ ଦ୍ୱାରକାକୁ ଯାଇ ତାଙ୍କୁ ବିବାହ କରିଛନ୍ତି। ତାପରେ ଏହି ସମୟରେ ଯେଉଁ ରହିଛି ଗୋଟେ ବନ ରହିଛି ଖାଣ୍ଡବ ବନ, ସେ ବନକୁ ଦାହ କରିବା ପାଇଁ ଅଗ୍ନିଦେବ ଅନୁରୋଧ କରିଥିଲେ, ଏବଂ ଅଗ୍ନିଦେବଙ୍କ ଅନୁରୋଧରେ ଅର୍ଜୁନ ସେ ଖାଣ୍ଡବ ବନକୁ ଦାହ କରିଥିଲେ। ତେଣୁ ଏଇ ଦାହ ଏ ହେଉଛି ଇନ୍ଦ୍ରଙ୍କର ବନ, ଖାଣ୍ଡବନ ତ ନା କ'ଣ, ଦାହ କଲା ପରେ ତେଣୁ ଅଗ୍ନିଦେବ ତାଙ୍କ ଉପରେ ସନ୍ତୁଷ୍ଟ ହେଇ ତାଙ୍କୁ ଗୋଟେ ରଥ ଦେଲେ, ଘୋଡ଼ାମାନଙ୍କୁ ଦେଲେ, ବହୁତ ଧନୁ ଦେଲେ, ଗାଣ୍ଡିବ ଧନୁ ପ୍ରଦାନ କଲେ, ତୃଣୀର ସବୁ ପ୍ରଦାନ କଲେ, ଏଭଳି ଭାବରେ ବହୁତ ଉପହାର ପ୍ରଦାନ କରିଛନ୍ତି। ତେଣୁ ସେଇ ଖାଣ୍ଡ ଦହନ ବେଳେ ବନ ଦହନ ବେଳେ ଦହନ ବେଳେ ସେହି ସମୟରେ ସେଠି ଜଣେ ଦାନବ ରହୁଥିଲେ, ମୟ ଦାନବ, କିନ୍ତୁ ଦେବତାମାନଙ୍କର ଶିଳ୍ପୀ ହେଉଛନ୍ତି କିଏ, ବିଶ୍ୱକର୍ମା, ସେଭଳି ଭାବରେ ଅସୁରମାନଙ୍କ ଶିଳ୍ପୀ ହେଉଛନ୍ତି ମୟ, ଅଦ୍ଭୁତ ସବୁ ଗୃହ ନିର୍ମାଣ କରନ୍ତି, ବହୁ ଅଦ୍ଭୁତ ତାଙ୍କର କାରିଗରୀ ସବୁ ରହିଛି। ତେଣୁ ସିଏ ଯେତେବେଳେ ଶରଣ ପଶିଲେ, ଅର୍ଜୁନ ତାଙ୍କୁ ଶରଣ ଦେଲେ, ତେଣୁ ସେ ଅର୍ଜୁନଙ୍କ ଅନୁରୋଧରେ ସେ ଗୋଟେ ଭଗବାନଙ୍କ ଅନୁରୋଧରେ ସେ ଗୋଟେ ଇନ୍ଦ୍ରପ୍ରସ୍ଥରେ ଗୋଟେ ବିରାଟ ସଭାଗୃହ ନିର୍ମାଣ କଲେ, ଯେଉଁ ସଭାଗୃହ ଏପରି ଅଦ୍ଭୁତ ସଭାଗୃହ ହୋଇଥିଲା ଯାହାକି ସ୍ଥଳକୁ ଜଳ ଭଳି ଲାଗୁଥିଲା ଏବଂ ଜଳଟି ସ୍ଥଳ ଭଳି ଲାଗୁଥିଲା। ପରେ ସେଇଟା ବର୍ଣ୍ଣନା କରାଯିବ, ଦୁର୍ଯ୍ୟୋଧନ ଏଇଟାକୁ ଦେଖି ସେ ତାଙ୍କର ଈର୍ଷା ଆସିଗଲା, ଯେଉଁଥିପାଇଁକି ଏଇ ମହାଭାରତ ଯୁଦ୍ଧ ଆରମ୍ଭ ହେଲା। ଯାହାକି ହଉ, ତେଣୁ ଏଭଳି ଭାବରେ ଭଗବାନ ସେଠି କିଛିଦିନ ରହି ତାପରେ ଫେରିଲେ, ଦ୍ୱାରକାକୁ ଫେରିଲେ ଏବଂ କାଳିନୀଙ୍କ ସହିତ ବିବାହ କଲେ। ତେଣୁ ସେହିଭଳି ଭାବରେ ଭଗବାନ ମିତ୍ରବିନ୍ଦା ଯେଉଁ ରହିଛନ୍ତି ଉଜ୍ଜୈନରେ, ମିତ୍ରବିନ୍ଦା ରାଜକୁମାରୀ ଥିଲେ, ତାଙ୍କୁ ସେ ବିବାହ କଲେ। ତାଙ୍କୁ ସ୍ୱୟଂବରରେ ତାଙ୍କୁ ଜିତିକିରି ବିବାହ କଲେ। ତେଣୁ ଆଉ ଜଣେ ଥିଲେ ରାଜା, ଥିଲେ ନଗ୍ନଜିତ ବୋଲି ଜଣେ ରାଜା ଥିଲେ, ନଗ୍ନଜିତ ରାଜା ଥିଲେ, ଯାହାଙ୍କର କନ୍ୟା ବହୁତ ସୁନ୍ଦରୀ। ତେଣୁ ଭଗବାନ ତାଙ୍କ ପାଖକୁ ଯାଇଥିଲେ ସେ ସତ୍ୟା କନ୍ୟାକୁ ବିବାହ କରିବା ପାଇଁ। ତେଣୁ ନଗ୍ନଜିତ ରାଜା ସେ କହିଲେ, ହେ ପ୍ରଭୁ ମୁଁ ଜାଣିଛି ଆପଣ ହେଉଛନ୍ତି ସ୍ୱୟଂ ଭଗବାନ, କିନ୍ତୁ ଆମର କନ୍ୟାର ଉପଯୁକ୍ତ ପାତ୍ର ନିର୍ଦ୍ଧାରଣ କରିବା ପାଇଁ ଆମେ ଗୋଟିଏ ସର୍ତ୍ତ ରଖିଛୁ ଯେ ସାତଟି ବହୁତ ପ୍ରବଳ ପ୍ରତାପୀ ବହୁତ ଦୁଷ୍ଟ ଷଣ୍ଢକୁ ଯେ ଦମନ କରିଦେବ ଏକ ସମୟରେ, ତାହେଲେ ସିଏ ଆମର କନ୍ୟାର ବର ହେବେ। ଏଭଳି ଭାବରେ ଆମେ ସର୍ତ୍ତ ରଖିଥିଲୁ। ତେଣୁ ଭଗବାନ ନିଜକୁ ସାତ ଭାଗରେ ବିଭକ୍ତ କରି ସେଇ ଷଣ୍ଢମାନଙ୍କୁ ନିୟନ୍ତ୍ରଣ କରିଥିଲେ। ତେଣୁ ଏଠାରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଭଗବାନ ଦେଖାଇଦେଲେ ଯେ ସିଏ ସାତଟି କ'ଣ ଅନେକ କନ୍ୟାଙ୍କୁ ବିବାହ କରିବେ, ଭବିଷ୍ୟତରେ ତାହା ହିଁ ହେଲା। ତେଣୁ ନିଜକୁ ସେ ବିସ୍ତାର କରିଥିଲେ, ସାତଟି ଭାବରେ ବିଭକ୍ତ କରିଥିଲେ। ତେଣୁ ସେଇଭଳି ଭାବରେ ଭଗବାନ ଭଦ୍ରା ଏବଂ ଲକ୍ଷ୍ମଣା ଏ ଦୁଇ ଜଣଙ୍କୁ ମଧ୍ୟ ବିବାହ କରିଥିଲେ। ତେଣୁ ଏଇଭଳି ଭାବରେ ତାଙ୍କର ଆଠ 16,108 ରାଣୀଙ୍କ ଭିତରେ ଶ୍ରେଷ୍ଠ ରାଣୀ ହେଉଛନ୍ତି ଆଠ ଜଣ। କିଏ କିଏ? ପ୍ରଥମେ ହେଲେ ରୁକ୍ମିଣୀ, ଦ୍ୱିତୀୟରେ ହେଲେ ଜାମ୍ବବତୀ, ତୃତୀୟରେ ସତ୍ୟଭାମା, ଚତୁର୍ଥରେ କାଳିନ୍ଦୀ, ପଞ୍ଚମରେ ନେତ୍ରବିନ୍ଦା, ଛଅରେ ସତ୍ୟା ବା ନାଗନଜିତ, ସାତରେ ଭଦ୍ରା ଏବଂ ଆଠରେ ଲକ୍ଷ୍ମଣ। ଏଭଳି ଭାବରେ ଭଗବାନଙ୍କର ଆଠଟି ବିବାହ ବିଷୟରେ ବର୍ଣ୍ଣନା କରାଗଲା। 69 ଅଧ୍ୟାୟରେ ଭଗବାନ 16,108 ରାଣୀଙ୍କୁ ବିବାହ କରିବେ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବନ୍ଦେ କି ଦାୟୀ ଘୋର ପ୍ରେମାନନ୍ଦେ।
ହରି ବୋଲ,
ହରି ବୋଲ।